आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ବିକଶିତ କୃଷି ସଂକଳ୍ପ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ। 2025 ୱାକଫ୍ ସଂଶୋଧନ ଉପରେ ଆଗତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ଆଜି ସୂଚନା ଦେବେ ବୈଦେଶିକ ସଚିବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିକଶିତ କୃଷି ସଂକଳ୍ପ ଅଭିଯାନରେ ସକ୍ରିୟ ଭାବେ ଯୋଗଦାନ ଲାଗି ସମସ୍ତ କୁଳପତି, ପ୍ରଫେସର ଏବଂ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଚଳିତ ମାସ 29 ତାରିଖରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହେବ। ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦରେ ହେଉଥିବା କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ସରକାର ଏହି ଅଭିଯାନ ମାଧ୍ୟମରେ କୃଷକମାନଙ୍କୁ କୃଷି କ୍ଷେତ୍ରରେ ବୈଜ୍ଞାନିକ ଉପାୟଗୁଡ଼ିକର ବ୍ୟବହାର ନେଇ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି, କୃଷକ ଏବଂ ସେମାନଙ୍କ ଆବଶ୍ୟକତାକୁ ନେଇ ଗବେଷଣା କେନ୍ଦ୍ରିତ ହେବା ଆବଶ୍ୟକ। ଉତ୍ପାଦନ ବୃଦ୍ଧି, ଉତ୍ପାଦନ ମୂଲ୍ୟ ହ୍ରାସ, ବହୁମୁଖୀ ଚାଷ ଏବଂ ପୋଷଣୀୟ କୃଷି କ୍ଷେତ୍ରରେ ଅଧିକ ଗବେଷଣା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
विकसित कृषि संकल्प अभियान, हम सब मिलकर निकलेंगे किसानों के, नहीं तो लैब में शोध हो रहा है, रिसर्च हो रही है और लैंड पे पता ही नहीं है उसको। और ये अभियान हमने बनाया है, इसमें वैज्ञानिक निकले, वीसी निकले, आपकी यूनिवर्सिटी के बाकी प्रोफेसर्स निकले, आपके स्टूडेंट्स निकले, केवीके का अमला निकले, आईसीआर तो पूरी तरह से कमर कस चुका है। एक दिन में दो कार्यक्रम होंगे वैज्ञानिकों की, 2170 टीमें बनी है हमारी, एक जिले में तीन टीम जाएगी। वाइस चांसलर महोदय और बाकी उनके प्रोफेसर से भी अपील करूंगा, पढ़ाई के साथ फील्ड में भी जाओ, इस अभियान में जुड़ो, किसानों से सार्थक चर्चा होगी, आप उस चर्चा में आप ଭାଗ ଲେ, ଉନକି ଜିଜ୍ଞାସାଓଁ କା ସମାଧାନ କରେ।
ସୁପ୍ରିମକୋର୍ଟ ଆଜି 2025 ର ୱାକଫ୍ ସଂଶୋଧନ ଉପରେ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନର ଶୁଣାଣି କରିବେ। ସର୍ବୋଚ୍ଚ ଅଦାଲତ ତିନିଟି ପ୍ରମୁଖ ପ୍ରସଙ୍ଗରେ ଅସ୍ଥାୟୀ ନିର୍ଦ୍ଦେଶାବଳୀ ଉପରେ ବିଚାର କରିବେ ବୋଲି ଆଶା କରାଯାଉଛି, ଯେଉଁଥିରେ ଅଦାଲତଙ୍କ ଦ୍ୱାରା ୱାକଫ୍, ବ୍ୟବହାର ପାଇଁ ୱାକଫ୍ ଏବଂ ୱାକଫ୍ ଫର୍ ଏକ୍ଜିକ୍ୟୁଟର ଭାବରେ ଘୋଷିତ ସମ୍ପତ୍ତି ପ୍ରକାଶ କରିବାର କ୍ଷମତା ଅନ୍ତର୍ଭୁକ୍ତ ରହିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବିଆର୍ ଗଭାଇ ଏବଂ ବିଚାରପତି ଅଗଷ୍ଟିନ୍ ଜଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ଏହି ମାମଲାର ଶୁଣାଣିକୁ ମେ 20 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଗତ ଶୁଣାଣିରେ ପ୍ରଧାନ ବିଚାରପତି ସ୍ୱଷ୍ଟ କରିଥିଲେ ଯେ 1995 ମୂଳ ଆଇନ ୱାକଫ୍ରେ ଥିବା ଆପତ୍ତିଗୁଡ଼ିକୁ ଗ୍ରହଣ କରାଯିବ ନାହିଁ। ଆଜିଠାରୁ ପଞ୍ଜାବ ସୀମାରେ ଥିବା ତିନିଟି ମିଳିତ ନିୟନ୍ତ୍ରଣ ସ୍ଥାନରେ ପ୍ରତ୍ୟାହାର ସମାରୋହ ପୁଣି ଆରମ୍ଭ କରାଯିବାକୁ ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ ଘୋଷଣା କରିଛି। ବିଏସ୍ଏଫ୍ର ସୂଚନା ଅନୁଯାୟୀ ଏହି ସମାରୋହ ଆଜି କେବଳ ଗଣମାଧ୍ୟମ ପାଇଁ ଖୋଲା ରହିବ ଏବଂ ଆସନ୍ତାକାଲିଠାରୁ ସାଧାରଣ ଜନତାଙ୍କ ପାଇଁ ପୁଣି ଆରମ୍ଭ ହେବ। ଅଟାରୀ, ହୁସେନୱାଲା ଏବଂ ସାଦିକରେ ପ୍ରତ୍ୟାବର୍ତ୍ତନ ସମାରୋହ ଗତ 8 ତାରିଖରେ ସ୍ଥଗିତ ରଖାଯାଇଥିଲା। ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଭାରତ ନିର୍ଦ୍ଦେଶିତ ଅପରେସନ୍ ସିନ୍ଦୁର ଅଭିଯାନର ଗୋଟିଏ ଦିନ ପରେ ଏହି ସମାରୋହକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ସୀମା ସୁରକ୍ଷା ବଳ କହିଛି, ଭାରତ ପାର୍ଶ୍ୱରେ ଦୁଇ ଦେଶ ମଧ୍ୟରେ ଫାଟକ ବନ୍ଦ ରହିବ। ସୂର୍ଯ୍ୟାସ୍ତ ସମୟରେ ଧ୍ୱଜାବତରଣ ପରେ ଭାରତୀୟ ଗାର୍ଡ କମାଣ୍ଡର ଏବଂ ପାକିସ୍ତାନ ରେଞ୍ଜର୍ସର ତାଙ୍କ ପ୍ରତିପକ୍ଷଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ କରମର୍ଦ୍ଦନ ହେବ ନାହିଁ। ଏଥିସହିତ ସୀମା ଉପତ୍ୟକାର ଅନ୍ୟ ପାର୍ଶ୍ୱରେ କୃଷକମାନେ କିଛି ସର୍ତ୍ତରେ ସେମାନଙ୍କ ଜମିରେ ଚାଷ କରିପାରିବେ ବୋଲି ବିଏସ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଜେନେଭାରେ 78ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା ଭାରତକୁ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଟ୍ରାକମା ବିଲୋପ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ହେଉଛି ରୋଗ ନିରାକରଣ, ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଏବଂ ସମସ୍ତଙ୍କ ପାଇଁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତିବଦ୍ଧତାରେ ଭାରତର ନିରନ୍ତର ପ୍ରୟାସର ପ୍ରମାଣ। ଗତବର୍ଷ ଅକ୍ଟୋବର 8 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିଲା ଯେ ଭାରତ ସରକାର ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଟ୍ରାକମାକୁ ବିଲୋପ କରିଛନ୍ତି। ଭାରତ ଏହି ଜନସ୍ୱାସ୍ଥ୍ୟ ଆଘାତ ପାଇବାର ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳର ତୃତୀୟ ଦେଶ। ଜାତୀୟ ଦୃଷ୍ଟିହୀନତା ଏବଂ ଦୃଷ୍ଟିଗତ ଅକ୍ଷମତା ନିୟନ୍ତ୍ରଣ କାର୍ଯ୍ୟକ୍ରମ NPC-BVI ଅଧୀନରେ ସରକାର ଟ୍ରାକମା ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। 2019 ମସିହାରୁ ଜାତୀୟ କାର୍ଯ୍ୟକ୍ରମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅଂଶୀଦାର ହୋଇଥିବା ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ମାଧ୍ୟମରେ ଦେଶର ସମସ୍ତ ଜିଲ୍ଲାରେ ମାମଲାର ରିପୋର୍ଟ ସଂଗ୍ରହ ମାଧ୍ୟମରେ ଟ୍ରାକମା ପାଇଁ ନିରନ୍ତର ତଦାରଖ ବ୍ୟବସ୍ଥା ବିକଶିତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଦେଶ କ୍ରମେ 2021-24 ମଧ୍ୟରେ ଦେଶର 200 ଜିଲ୍ଲାରେ ଜାତୀୟ ଟ୍ରାକୋମାଟସ୍ ଟ୍ରାଇକିଆସିସ୍ ସର୍ଭେ କରାଯାଇଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆଜି ମିଳିତ ରାଜନୈତିକ ଦଳ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ଅପରେସନ୍ ସିନ୍ଦୁର ସମ୍ପର୍କରେ ସୂଚନା ଦେବେ। ଏହି ସୂଚନା ଆଧାରରେ ବିଦେଶ ଗସ୍ତ କରୁଥିବା ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ୍ ସିନ୍ଦୁର ସମ୍ପର୍କରେ ବ୍ୟାଖ୍ୟା କରିବେ। ପୂର୍ବରୁ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ଉପସ୍ଥାପନ କରିବା ପାଇଁ ସରକାର ବିଭିନ୍ନ ଦେଶକୁ ବହୁଦଳୀୟ ପ୍ରତିନିଧି ମଣ୍ଡଳ ପଠାଇବାକୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟଙ୍କ ସମେତ 7 ପ୍ରତିନିଧି ଦଳ ପ୍ରମୁଖ ଅଂଶୀଦାର ଦେଶ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସଂସଦର 69 ସଦସ୍ୟଙ୍କୁ ନେଇ ଗଠିତ ଏହି ପ୍ରତିନିଧି ଦଳ ମୋଟ 32 ଦେଶ ଗସ୍ତ କରିବେ। ଆସନ୍ତା 23 ତାରିଖରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୁନ୍ 1 ତାରିଖ ପର୍ଯ୍ୟନ୍ତ ଜାରି ରହିବ। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱରେ ଗଠିତ ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ, ଜେଡିୟୁର ସଞ୍ଜୟ କୁମାର ଝା, ବିଜେପିର ବୈଜୟନ୍ତ ପଣ୍ଡା, ଡିଏମ୍କର କାନିମୋଝି କରୁଣାନିଧି, ଏନ୍ସିପିର ସୁପ୍ରିୟା ସୁଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରମୁଖ ଅଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ଆମେରିକା, ସାଉଦି ଆରବ, ବାହାରିନ୍, କୁଏତ, ଆଲଜେରିଆ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଡେନମାର୍କ, ଗୁଆନା, ବ୍ରାଜିଲ, କଲମ୍ବିଆ, ଦକ୍ଷିଣ କୋରିଆ, ଜାପାନ ଏବଂ ସିଙ୍ଗାପୁର ଆଦି ଦେଶ ଗସ୍ତ କରି ଆତଙ୍କବାଦ ବିରୁଦ୍ଧରେ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବେ। ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନା କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା ନାଏବ ସୁବେଦାର ବନସିଂହଙ୍କ ବିଷୟରେ ଆସନ୍ତୁ ଜାଣିବା। ଜାମ୍ମୁର ଅଧିବାସୀ ନାଏବ ସୁବେଦାର ବନସିଂହ 1969 ଜାନୁଆରୀ ମାସରେ 8ମ ଜାମ୍ମୁ କାଶ୍ମୀର ଲାଇଟ୍ ଇନ୍ଫାଣ୍ଟ୍ରିରେ ଯୋଗ ଦେଇଥିଲେ। 1987 ଜୁନ୍ ମାସରେ ସେହି ଇନ୍ଫାଣ୍ଟ୍ରିକୁ ସିଆଚେନ୍ ଅଞ୍ଚଳରେ ମୁତୟନ କରାଯାଇଥିଲା। ସେହି ସମୟରେ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ବହୁମାତ୍ରାରେ ସୀମାପାର କରି ଭାରତ ମଧ୍ୟକୁ ପ୍ରବେଶ କରୁଥିଲେ। ସେତେବେଳର ଆବଶ୍ୟକତା ଅନୁଯାୟୀ ଅନୁପ୍ରବେଶକାରୀମାନଙ୍କୁ କିଭଳି ଅଟକାଯାଇପାରିବ ତାହା ଚିନ୍ତାର ବିଷୟ ଥିଲା। ସେଥିଲାଗି ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ମଧ୍ୟ ଗଠିତ ହୋଇଥିଲା। ତେବେ ନାଏବ ସୁବେଦାର ବନସିଂହ ସେହି ସ୍ୱତନ୍ତ୍ର ଟାସ୍କଫୋର୍ସରେ ସ୍ୱତଃ ଯୋଗଦେବା ଲାଗି ଇଚ୍ଛା ପ୍ରକାଶ କରିଥିଲେ। ପାକିଷ୍ତାନ ପକ୍ଷରୁ ପ୍ରାୟ 6500 ମିଟର ଉଚ୍ଚ ସିଆଚେନ୍ ଅଞ୍ଚଳ ଦେଇ ପ୍ରବେଶ କରୁଥିବାରୁ ସେମାନଙ୍କ ମୁକାବିଲା କରିବା କାଠିକର ପାଠ ଥିଲା। ସମ୍ପୃକ୍ତ ସ୍ଥାନ କେବଳ ବରଫାବୃତ ହୋଇଥିବାରୁ ଏବଂ ତାପମାତ୍ରା 100 ସୀମାଠାରୁ ବହୁତ କମ୍ ଥିବାରୁ ଅନୁପ୍ରବେଶ ରୋକିବା ଏକ ପ୍ରକାର ଅସମ୍ଭବ କାର୍ଯ୍ୟ ଥିଲା। 457 ମିଟର ଉଚ୍ଚରେ ଗୋଟିଏ ପଟୁ ନାଏବ ସୁବେଦାର ବନସିଂହ ନିଜର ଟିମ୍ର ଅନ୍ୟ ସଦସ୍ୟମାନଙ୍କୁ ନେଇ ସାହସର ସହିତ ମୁକାବିଲା କରିବାକୁ ବାହାରି ପଡ଼ିଥିଲେ। ଅନୁପ୍ରବେଶକାରୀଙ୍କ ମୁକାବିଲା କରିବା ପାଇଁ ଦଳ ପାଖରେ ଗ୍ରେନେଡ୍ ଥିଲା। ସାହସର ସହିତ ନାଏବ ସୁବେଦାର ବନସିଂହ ଗ୍ରେନେଡ୍ ନିକ୍ଷେପ କରି ଅନେକ ଶତ୍ରୁ ଶିବିରକୁ ଧ୍ୱଂସ କରିଦେଇଥିଲେ। ପ୍ରତିକୂଳ ପରିସ୍ଥିତିରେ ନାଏବ ସୁବେଦାରଙ୍କ ଏଭଳି ସାହସିକ ପଦକ୍ଷେପ ଭାରତୀୟ ସେନା ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ହୋଇ ରହିଛି। ଏହି ଅଦମ୍ୟ ସାହସିକ ପ୍ରଦର୍ଶନ ପାଇଁ ତାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଛି। ଦେଶ ନାଏବ ସୁବେଦାର ବନସିଂହଙ୍କୁ ସମ୍ମାନ ପ୍ରଦର୍ଶନ କରୁଛି। ସୂଚନାଯାୟୀ ବନସିଂହ 2000 ଅକ୍ଟୋବର 31 ତାରିଖରେ ସମ୍ମାନଜନକ କ୍ୟାପ୍ଟେନ୍ ପଦବୀକୁ ଉନ୍ନୀତ ହୋଇ ଅବସର ଗ୍ରହଣ କରିଥିଲେ। ଆଇପିଏଲ୍ କ୍ରିକେଟ୍ରୁ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଉଭୟ ଦଳ ପ୍ଲେଅଫ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଚେନ୍ନାଇ 12 ମ୍ୟାଚ୍ରୁ 6 ପଏଣ୍ଟ ପାଇ ପଏଣ୍ଟ ଟେବୁଲ୍ର ସର୍ବନିମ୍ନ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ରୟାଲ୍ସ 13 ମ୍ୟାଚ୍ରୁ 6 ପଏଣ୍ଟ ପାଇ ନବମ ସ୍ଥାନରେ ଅଛି। ଗୁଜରାଟ ଟାଇଟନ୍ସ 18 ପଏଣ୍ଟ ସହ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଥିବା ବେଳେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 17 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ଅଛି। ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ୱିକେଟ୍ରେ ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ବିକଶିତ କୃଷି ସଂକଳ୍ପ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ। 2025 ୱାକପ୍ ସଂଶୋଧନ ଉପରେ ଆଗତ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆତଙ୍କବାଦ ବିରୋଧରେ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀକୁ ଆଜି ସୂଚନା ଦେବେ ବୈଦେଶିକ ସଚିବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ମୁକାବିଲା।